श्री श्री गोविंदाय श्री कृष्ण बलराम श्री जगन्नाथ प्रभु सुब्रमण्यम श्री राधा कृष्ण चंद्र श्री लक्ष्मण सिंहदेव श्री श्री सुखराम लक्ष्मण हनुमान विमर पाद बल्पण दुर्गन करी श्री गुरुदेव श्री श्रीमद भक्ति सुनकांत स्वामी परमार्पण दुर्गन करी ईश्कृष्टाचार्य श्री श्रीमदेश भक्ति प्रधान शिवपाल महारण त्रिवेदन करी समस्त साधु वैष्णवृतापण त्रिवेदन करी आज आम श्रीमद्भागवतम दशम स्कंद दशम अध्याय कथा जमणार्जुन उद्धार कथा शुणवा जमणार्जुन उद्धार है तेणु ये लीलाटी से दामोदर लीला सहित युक्त होकर रही दामोदर भगवान को बांधि से बंधन अवस्था दाम उदर उदर दाम रही बंधा होकर रही सी किंतु से अन्य बंधु को सी उद्धार कले भगवान भगवत्ता भगवान के बांधि पारे ना भक्तर बस रही सब भक्त बस रुती भगवान पूर्ण स्वाधीन सी आम कौत सीटा भगवान देखा एवं संदर्शित अंग हरिना भूत्य वस्तता हरि से समस्त हरण करेंगे कि हरण करेंगे कि मन को भक्त हरण करती तेणु भूत्य वस्तता भूत्यर सेवक सी सेवक हो जाती वस्तता स्वीकार करती सी एटा को जो देख कथ सब होगा वर्णना कले नवम अध्याय वर्तमान से लीलार सेकेंड पार्ट बर्तमान आरंभ हम बंदी अच्छा आिंता करम गत काली जो कथ विश्राम देखे से आरंभ करवा तेणु ये जमणार्जुन वृक्ष ये दुईटी थी विराट विराट वृक्ष हाँ आकाश को छुँची विराट उच्चता रही रही देखिकी मन पड़गला भगवान भगवान से वृक्ष में बहुत लीला करा छुटी सब कर भगवान बाल्यलीला के वर्णना कर सुखदेव गोस्वामी कम समय रही ना गोटे गोटी लीला को वर्णना कर तो कह रहे कौन के सब रही लीला सब संग बाक मान सब खेलु सी गोटे लीला सी भागवत पूरा स्थान पाइब यहाँ अठर अध्याय वर्णना करा हूँ पवंड लीला बर्तमान कौमार लीला चल पांच वर्ष पर्यटन लीला को कौमार लीला कह जाए छः वर्ष रु दस वर्ष यहाँ हूँ पौगंड लीला तेणु ये जो रही बर्तमान के माँ तो चल जाने काम निजुक्त रही आग बाक मैंने अच्छा से बलराम ना तेणु से देखुं जमणार्जुन को आम गत काली सब चिंता करे नारद मुनि अभिशाप देते छत्तीस हजार वर्ष होगा रही थर्टी सिक्स थाउजेंड इयर्स देवता मानकर गणना शहे वर्ष पर वर्णना कर भगवान सब जानती तेणु आज तर इच्छा है भगवान सब जो कार्य करती सब असंभव को संभव करती आगे बढ़िया असंभव कथा को संभव करेंगे भगवान समय जो रही समयटा को भगवान नियंत्रण करती आम भावु समयटा आम जो भाव चिंता करते समय से समय ना भगवान समय अलग भगवान कौन समय अतीत ना कि भविष्य ना सब नित्य बर्तमान सब तेनाली आम बुझीपर ना ये लीलार से गोटे वर्णना कर भाव में सब घटना होती ये सब अद्भुत लीला भगवान आज चिंता कर भगवान उद्धार करेंगे जमणार्जुन छत्तीस हजार वर्ष होगा आज जो सी कौन अभिशाप पाई भाग्य होता भगवान स्पर्श करते आलिंगन करते कौन सब होता से धन्य निज धन्य मन करे जमणार्जुन कोत्मा जो बद मूर्त भक्ति भाजो तथा प्रेम भक्ति सो कामी प्रयाच्छ न मुखे ग्रोमेष्टि दामोदरे नमामि स्वरं सच्चिदानंद रूपं न सकुंडलं गो कुले व्रजमानं କୁବେର ଆତ୍ମଜୌ ଇଏ କୁବେରଙ୍କର ଦୁଇ ଜଣ ପୁତ୍ର ଆତ୍ମଜୌ କୁବେର ଆତ୍ମଜୌ ବଦ୍ଧ ମୃତ୍ୟୁ ବଜତ ବଦ୍ଧ ହେଇକି ରହିଥିଲେ ଆଜି କ'ଣ ଏଇ ସ୍ଥାବର ମୂର୍ତ୍ତି ପ୍ରାପ୍ତ ହେଇଥିଲେ ଏହା ମୋଚିତ ଭାବ ଆପଣ ତାକୁ ମୋଚନ କଲେ ଉଦ୍ଧାର କଲେ ସେଇଭଳି ଭାବରେ ଆମେ ସବୁ ବଦ୍ଧ ହେଇକି ରହିଛେ ଆମେ ସବୁ ଭଗବାନ ବୁଲିକିରି ଭୌତିକ ଜଗତରେ ବଦ୍ଧ ହେଇକି ରହିଛେ ସେଇଭଳି ଭାବରେ ଆମକୁ ତଥା ପ୍ରେମ ଭକ୍ତି ସ୍ୱ କାମେ ପ୍ରୟଚ୍ଛ ଏଇ ପ୍ରେମ ଭକ୍ତି ପ୍ରଦାନ କରନ୍ତୁ ଆଜି ସେ ଗଦଗଦ ହେଇଯାଉଛନ୍ତି ଅର୍ଜୁନ ଯମଳା ଅର୍ଜୁନ ଭଗବାନ ସ୍ପର୍ଶ ପ୍ରାପ୍ତ ହେଇକିରି ଆନନ୍ଦଘନ ସେ ଆନନ୍ଦଘନଙ୍କର ସ୍ପର୍ଶ ପାଉଛନ୍ତି କିଛି ତାଙ୍କର ପ୍ରେମ ବର୍ଦ୍ଧିତ ହେଉଛି ସିଏ ଯେଉଁ ଆନନ୍ଦ ପାଉଥିଲେ ବର୍ତ୍ତମାନ ସେଇଟା ଚିନ୍ତା କରୁଛନ୍ତି କି ଆନନ୍ଦ ସେଇଟା ସ୍ତ୍ରୀଲୋକ ମହାନ ସବୁ ଅପ୍ସରାମାନଙ୍କ ସହିତ ନୃତ୍ୟ କରୁଥିଲେ ସବୁ ଯାହା କରୁଥିଲେ ସବୁ ଏଇ ଯେଉଁ ଭଗବାନଙ୍କର ସ୍ପର୍ଶରେ ଯେଉଁ ଆନନ୍ଦ ଅପ୍ରାକୃତ ଆନନ୍ଦ ଏ ପ୍ରାକୃତ ଆନନ୍ଦ କ'ଣ ତା ତୁଳନାରେ କିଛି ନୁହଁ ତେଣୁ ଏଇ ଏଇଟା ଅନୁଭବ କରୁଛନ୍ତି ଏବଂ ସେ ଚିନ୍ତା କରୁଛନ୍ତି ତାଙ୍କର ସବୁ ନାରଦଙ୍କର କୃପାରୁ ସବୁ ମନେ ଥିଲା ପୂର୍ବ ସାଧାରଣତଃ ଆମେ ଏଇ ଯେଉଁ ଜନ୍ମ ପାଇଛେ ଆମେ ପୂର୍ବ ଜନ୍ମ ଭୁଲି ଯାଇଛେ କିନ୍ତୁ ନାରଦ ମୁନି କୃପା କରିବେ ମୋର କୃପାରୁ ତୁମେ ମନେ ରଖିବ ସବୁ ଏଇଟାକୁ ସବୁ ମନେ ରଖିବ କୃପା କରିଥିଲେ ଏସବୁ ଆସିବ ସେ କଥା ତେଣୁ ଆଜି ନାରଦ ମୁନିଙ୍କ ପାଇଁ କେତେ ଗୁପ୍ତଗୁପ୍ତ ହେଇଯାଉଛନ୍ତି ଗୁରୁଦେବ ଆମକୁ ଭଗବାନ ଦର୍ଶନ ପ୍ରଭୁପାଦ ମହାରାଜ କହିବେ ତାଙ୍କର ସ୍ତୁତି ସବୁ ଆସିବ ପ୍ରଭୁପାଦ ମହାରାଜ କହିବେ ସେଇଟା ଆମେ ସବୁ କହିବା ଆଲୋଚନା କରିବା ଶୁଣିବା ତେଣୁ ବର୍ତ୍ତମାନ ଭଗବାନ ଚିନ୍ତା କରୁଛନ୍ତି ଆମ ଦର୍ଶନ ଭଗବାନଙ୍କର ଯେତେବେଳେ ଦେଖିଦେଉଛନ୍ତି ସବୁ ଜାଣିଗଲେ ଅତୀତ ବର୍ତ୍ତମାନ ଭବିଷ୍ୟତ କ'ଣ ହେବ ସବୁ ଜାଣିଗଲେ ସିଏ ତେଣୁ ଏଇଠି କୁହାଯାଉଛି ରୁଦ୍ର ଇଏ ଏକ ନମ୍ବର ଶ୍ଳୋକରେ ଅର୍ଜୁନ ରାଜା କହିଥିଲେ ପରୀକ୍ଷିତ ମହାରାଜ ଆମେ ଗତକାଲି କହିଥିଲେ ଏଇଟା ସେ ଜାଣିବା ପାଇଁ ଚାହିଁଲେ କଥ୍ୟତାଂ ଭଗବାନ ଏତତ୍ ତୟୋ ସାପସ କାରଣ ଯତତ୍ ବିଗଢ଼ିତ କର୍ମ ଜେନ ବା ଦେବଶିସ୍ତମ ପ୍ରଭୁ କ'ଣ ପାଇଁ ଏଭଳି ହେଇଥିଲା ଘଟଣା ଦେବର୍ଷି ସେ ସାଧାରଣ ବ୍ୟକ୍ତି ନୁହନ୍ତି ତାଙ୍କର କାହିଁ କ୍ରୋଧ ଆସିଲା ମୁନି ଋଷିମାନଙ୍କର ଯେଉଁ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ସେମାନଙ୍କର ଗୁଣରେ ରହିଛନ୍ତି ରଜଗୁଣରେ ରହିଛନ୍ତି ସେମାନେ ଶୁଦ୍ଧ ସତ୍ୱସ୍ତରେ ଥାନ୍ତି ମହାତ୍ମାନେ ସେମାନଙ୍କ ପାଠ ଦୈବୀ ପ୍ରକୃତି ମାସିତା ମହାତ୍ମାମାନେ ଏ ତ୍ରିଗୁଣ ଭିତରେ ନଥାନ୍ତି ସେମାନେ ସେଭଳି ଶୁଦ୍ଧ ସତ୍ୱସ୍ତରରେ ଥାନ୍ତି ତାଙ୍କର କେମିତି ଆସିଲା କ୍ରୋଧ ପରୀକ୍ଷିତ ମହାରାଜ ସବୁ ଜାଣନ୍ତି ତତ୍ତ୍ୱ ତେଣୁ କ'ଣ କାରଣ ହେଇଛି ଏଇଟା କାରଣଟାକୁ ମୋତେ କୁହନ୍ତୁ ଏଇଟା ବୁଝି ଶୁଣିବା ପାଇଁ ଚାହୁଁଛନ୍ତି ଆଗ୍ରହ ପ୍ରକାଶ କରୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ସେ କହୁଛନ୍ତି ଶ୍ରୀ ସୁକବାଚ ରୁଦ୍ରଶ୍ୟାଚର ଭୂତ୍ୱା ସୁଦୃପ୍ତ ଧନଦାତ୍ମଜ କୈଳାସୋପବନେ ରମ୍ୟ ମନ୍ଦାକିନ୍ୟା ମଧୁତ୍କଟୌ ବାରୁଣୀ ମଦିରାଙ୍କିତ୍ୱା ମଦା ଘୂର୍ଣ୍ଣିତ ଲୋଚନୌ ସ୍ତ୍ରୀଜନେ ଅନୁଗାୟଧ୍ୱିଶ୍ଚେରୁ ପୁଷ୍ପିଦେବନି ଏଇଟାକୁ ଆପଣମାନେ ଯଦି ବହି ଦେଖିବେ ତାହେଲେ ଗୋଟେ ବଢ଼ିଆ ଲାଗନ୍ତା ଏଇଟାକୁ ଭଲ ଆଶ୍ୱାସନ କରିହୁଅନ୍ତା ଯେଉଁ ଶୋକ ସବୁ ରହିଛି ଯେଉଁ ଆପଣ ମୋ ଫୋନ୍ରେ ଆସିଯିବ ସବୁ ଖୋଲିଦେଲେ ଆସିଲେ ସବୁ ଇଂଲିଶ୍ରେ ଅଛି ସେଇଟା ଯାହା ହେଉ ରୁଦ୍ରଶ୍ୟା ଅନୁଚର ଭୂତ୍ୱା ରୁଦ୍ର ଶିବଜୀ ଶିବଜୀଙ୍କର ଅନୁଚର ଦୁଇଜଣ ଥିଲେ ରୁଦ୍ରଶ୍ୟ ଅନୁଚର ଭୂତ୍ୱା ସୁଦୃପ୍ତ ଧନନ୍ଦ ଆତ୍ମଜୌ ଧନନ୍ଦରଙ୍କର ଆତ୍ମଜ ଧନୀ ବ୍ୟକ୍ତିଙ୍କର ପୁତ୍ର ଦୁଇ ଜଣ କେତେ ତାଙ୍କର ଗର୍ବ ନ ହୋଇଥିବ କହିହେବ ସୁଦୃପ୍ତ ବହୁତ ଦୃପ୍ତ ତାଙ୍କର ବହୁତ ଗର୍ବ ଥିଲା ସୁଦୃପ୍ତ ସୁଦୃପ୍ତ ଧନଦାତ୍ମଜ କୈଳାସ ପବନେ ରମ୍ୟ କୈଳାସ ପର୍ବତରେ ଶିବଜୀ ରହିଛନ୍ତି ସେଠି ସବୁବେଳେ ଶିବଜୀଙ୍କର କଥା ଚାଲିଥାଏ ଭଗବାନ କଥା ରାମାୟଣ କଥା କୃଷ୍ଣଙ୍କର କଥା ରାମଙ୍କର କଥା ସବୁବେଳେ ଚାଲିଥିବ କେଉଁଠି କେଉଁ ସମୟରେ କେଉଁ କଥା ଚାଲିଥିବ ତେଣୁ ମିନୁ ଋଷିମାନେ ଯାଇ ସେଠି ଶୁଣୁଥିବେ କଥା ଯେମିତି ଏଠି ଭାଗବତ କଥା ଚାଲିଛି ସେଠି ସେଇଭଳି ଭାବରେ ଶିବଜୀଙ୍କର କଥା ଚାଲିଥାଏ ଉମା ପାର୍ବତୀଙ୍କୁ କେତେବେଳେ କୋଳରେ ବସି ମଧ୍ୟ କଥା କହିବେ ଏ କଥାଟି ଆସିବ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସେ କେଉଁ କଥା ବର୍ଣ୍ଣନା କରାଯାଇଛି ଭଗବାନ କଥା କହୁଛନ୍ତି ନା ନା ସେ କ'ଣ ହେଇଛି କେମିତି ହେଲା ନା ଶିବଜୀ ସବୁବେଳେ ସେ ଧ୍ୟାନଗ୍ରସ୍ତ ରହିଛନ୍ତି, ଆଉ ପାର୍ବତୀ ତାଙ୍କ କୋଳରେ ବସିଗଲେ, ତେଣୁ କୋଳରେ ବସିଗଲେ, ଏଇ ସମୟରେ ବସିଛନ୍ତି, ମୁନି ଋଷିମାନେ ଆସିକରି କଥା ଆରମ୍ଭ ହେଇଗଲା, ଆଉ ଚିନ୍ତା କରୁନାହାନ୍ତି, ଆଉ ଶିବ ପାର୍ବତୀ ଦେବୀ ବସିଛନ୍ତି କୋଳରେ ତ ବସିଛନ୍ତି, ଆଉ ସେ ଉଠୁନାହାନ୍ତି, ସେ ସଙ୍ଗସୁଖ ଛାଡ଼ିବା ପାଇଁ ଚାହୁଁନାହାନ୍ତି। ମୁନି ଋଷିମାନେ ଆସି ପହଞ୍ଚିଗଲେ, ବସିଛନ୍ତି, କଥା ଚାଲିଛି, ଭଗବାନ କଥା ଚାଲିଛି, ଶିବଜୀ କଥା କହୁଛନ୍ତି, ବୈଷ୍ଣବମାନ ଯଥା ଶମ୍ଭୁ, ବୈଷ୍ଣବମାନ ଭିତରେ ଶ୍ରେଷ୍ଠ, ଇଏ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି, ଇଏ ହେଉଛନ୍ତି ଜଗତର ପିତା ଏବଂ ମାତା, ସେ ସଂଯୋଗ ହେଲେ ଭୌତିକ ଜଗତ ସୃଷ୍ଟି ହେବ, ସଂଯୋଗ ନହେଲେ ଭୌତିକ ଜଗତ କେମିତି ସୃଷ୍ଟି ହେବ, ତେଣୁ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି ସେଇଟା। ଯାହା ହେଉ, କିନ୍ତୁ ଇଏ ଯେଉଁ ଚିତ୍ରକୁଦୁ ଗଲେ, ଚିତ୍ରକୁଦୁ ଥଟା ପରିହାସ କରିଦେଲେ, ଚିତ୍ରକୁଦୁ ଥଟା ପରିହାସ କରିଦେଲେ, ସେ ପାର୍ବତୀ ଅଭିଶାପ ଦେଲେ, ଏସବୁ କଥା ବହୁତ କଥା ରହି ସବୁ ଏସବୁ ବର୍ଣ୍ଣନା କରାଯାଇ ସାରିଛି, ଆମେ ଆଉ ଏତେ ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ କୈଳାସ ପର୍ବତରେ ସବୁବେଳେ ଭଗବାନଙ୍କ କଥା ଚାଲିଥାଏ। ଗୋଟେ ଏଭଳି ରହିଛି ବଟବୃକ୍ଷ ରହିଛି, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ସେ ବଟବୃକ୍ଷ 100 ଯୋଜନ ବିସ୍ତୃତ, 100 ଯୋଜନ ମାନେ 800 ମାଇଲ 1200 କିଲୋମିଟର, ଏତେ ବଡ଼ ବୃକ୍ଷ ବଟବୃକ୍ଷ, ଏବଂ ତା'ର ଉଚ୍ଚତା ହେଉଛି 75 ଯୋଜନ, 75 ଯୋଜନ, 600 900 କିଲୋମିଟର, ଆମେ ଚିନ୍ତା କରିପାରିବା ନାହିଁ। ଏବଂ ନିର୍ନିଡ ତାପ ବର୍ଜିତ, କୌଣସି ଗୋଟିଏ ପକ୍ଷୀର ବସା ବି ନାହିଁ ସେଥିରେ, ଏତେ ବଡ଼ ବିରାଟ ବୃକ୍ଷ, ଗୋଟିଏ ପକ୍ଷୀର ବସା ନାହିଁ, ତାପ ବର୍ଜିତ। ଆଗେ ଖରା ବହୁତ ଗରମ ହେଉଛି, ଖରାଦିନେ ସେଠି ଥଣ୍ଡା ଲାଗିବ, ଶୀତ ଦିନେ ଗରମ ଲାଗିବ, ଏଇଭଳି ଭାବରେ ତାପ ବର୍ଜିତ, ତେଣୁ ସେଠି ବସି ମୁନି ଋଷିମାନେ ସବୁ କଥା ଶୁଣନ୍ତି ସବୁବେଳେ। ସେଇଠି ଯାଇଛି ସେ ତାଙ୍କର ସେବାରେ ରତ ରହିଥିଲେ ଏଇ ଦୁଇ ଜଣ ଜନଦାତ୍ମ ଯୋଉ ଅସୁରମାନେ ସାଧାରଣତଃ ଶିବଜୀଙ୍କର ଭଜନ କରନ୍ତି, ଆଉ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଶିବଜୀଙ୍କର ଭଜନ କରନ୍ତି, ଏସବୁ ରହିଛି। କୁବେର ହେଉଛନ୍ତି ଭଗବାନଙ୍କର ଜଣେ ଭକ୍ତ, ଭଗବତଗୀତାରେ କୁହାଗଲା ନା, କ'ଣ କୁହାଗଲା, ବିତ୍ୟସୁ ଯକ୍ଷ ରାକ୍ଷସମ, ଯକ୍ଷ ଏବଂ ରାକ୍ଷସମାନଙ୍କର ସେ ହେଉଛନ୍ତି ଈଶ୍ୱର, ଭଗବାନଙ୍କର ଜଣେ ବିଭୂତି, ତେଣୁ ଭଗବାନଙ୍କର ଭକ୍ତ, କିନ୍ତୁ ତାଙ୍କର ପୁଅ ଶିବଙ୍କର ଭକ୍ତ, ସେ ଭଗବାନ ଭଜନ କରୁନାହାନ୍ତି। ଶିବଙ୍କର ଦୁଇ ପ୍ରକାର ଭକ୍ତ ଅଛନ୍ତି, ଯାହା ହେଉ, କିନ୍ତୁ ସେଇଠି ରହିକରି ଭଗବାନ କଥା ଶୁଣିବା କଥା, ଯାହା କଲ କଲ ଭଗବାନ କଥା ଚାଲିଛି, ଶିବ କଥା କହୁଛ ଶୁଣିଥାନ୍ତ, ନା ଭଗବାନ କଥା ନ ଶୁଣିଲେ ଅସୁବିଧା ହେବ, ଭଗବାନ କଥା ଶୁଣିଲେ ସବୁ ପ୍ରକାର କ'ଣ ଯେଉଁ ଯାହା ସବୁ ବିଭିନ୍ନ ପ୍ରକାର ଅସୁବିଧାରେ ମୁକ୍ତ ହେଇଯିବ, ଭଗବାନ କଥା ନ ଶୁଣିଲେ ସବୁ ପ୍ରକାର ଅସୁବିଧା ଆସିବ, କଥା ନ ଶୁଣିବା ତାଙ୍କର ଅସୁବିଧା ହେଲା, କ'ଣ ହେଲା, କଥା ଚାଲିଛି, ଇଏ ଚାଲିଲେ ତାଙ୍କର ସେ ଚାଲିବା, ହେ କଥା ତାଙ୍କର ଚାଲି ଚାଲିଥାଉ, ଆମେ ଯିବା ଇନ୍ଦ୍ରିୟ ଉପଭୋଗ କରିବା। କୈଳାସ ଉପବନରେ ରମି, କୈଳାସ ଉପବନରେ ବହୁତ ସୁନ୍ଦର ବର୍ଣ୍ଣନା, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ବନ ସବୁ ରହିଛି, ତାକୁ ବର୍ଣ୍ଣନା କରାଯାଇଛି। ସେସବୁ ଯେତେବେଳେ ଦକ୍ଷ ଶିବଜୀଙ୍କ ପ୍ରତି ଅପରାଧ କଲେ, ଦକ୍ଷ ମୃତ୍ୟୁବରଣ କଲେ, ବୀରଭଦ୍ର ତାଙ୍କୁ ହତ୍ୟା କରିଥିଲେ, ସେହି ସମୟରେ ବ୍ରହ୍ମା ଆଉ ଦେବତାମାନେ ଆସି ଶିବଜୀ ପ୍ରସନ୍ନ କରୁଛନ୍ତି, ସେହି ସମୟରେ ଏଇ କୈଳାସ ଉପବନର ବର୍ଣ୍ଣ ଶୋଭା ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ଶୋଭା ରହିଛି ଏ ପର୍ବତ, ସେ ପର୍ବତ ଶୋଭା ଦେଖିଦେଲେ ଜଣେ ମୁଗ୍ଧ ହେଇଯିବ, ଏତେ ସୁନ୍ଦର ରହିଛି ଶୋଭା ସବୁ ରହିଛି ସେଠି। ସେଇଭଳି ଭାବରେ ସ୍ଥାନରେ ଆଜି ଆମର ଏଇଟା ମଧ୍ୟ ବହୁତ ସୁନ୍ଦର ଶୋଭା ରହିଛି ଏଠି, ଗୁରୁଦେବଙ୍କ କୃପା, ଏଇଟା ଏଇଟା ଛୋଟିଆ ସ୍ଥାନ, ଏଇଟା ରଘୁନନ୍ଦ ଦେଖ ପାଖରେ ରହିଛି, ମହାରାଜ କହିଥିଲେ, ଗୁରୁଦେବ କହିଥିଲେ, ଏଇଟା ଏଇ ଯେଉଁ ବଡ଼ ପାହାଡ଼ ରହିଛି ଏଇଟା ହେଉଛି ଗୋବର୍ଦ୍ଧନ, ଏପଟେ ଯେଉଁ ରହିଛି ଲେକ୍ ରହିଛି ହେଉଛି ରାଧାକୁଣ୍ଡ ଶ୍ୟାମକୁଣ୍ଡ, ନଦୀ ରହିଛି ମହାନଦୀ, ମଧ୍ୟ ଛୋଟିଆ ନଦୀ ନୁହଁ, ମହାନଦୀ ଶ୍ରେଷ୍ଠ ନଦୀ, ଭାଗବତ ବର୍ଣ୍ଣନା କରାଯାଇଛି, କେତେ ସୁନ୍ଦର ସାଇପୁନ ଦେଖିବା ପାଇଁ ଲୋକ ଆସୁଛନ୍ତି, ବାହାରୁ ଲୋକ ସବୁ ଆସୁଛନ୍ତି ଦର୍ଶନ କରିବା ପାଇଁ। ଏଭଳି ରମ୍ୟ ସ୍ଥାନରେ ଗୁରୁଦେବ କୃପା ଆମ ଉପରେ କରିଛନ୍ତି, ଗୋଟେ ସୁନ୍ଦର ଏଇ କ'ଣ ରଘୁନନ୍ଦନ ଧାମରେ ଆମକୁ ଆଶ୍ରୟ ଦେଇଛନ୍ତି, ସେପଟେ ତାଳବନ ବୃନ୍ଦାବନ ପରିବେଶ ଆସୁଛି, ସବୁ ପ୍ରକାର ବ୍ୟବସ୍ଥା ହେଇଛି ସବୁ, ତେଣୁ ଭଗବାନ ରହିଛନ୍ତି, ଛୋଟିଆ କଥା, ସବୁ ପ୍ରକାର ସୁବିଧା ରହିଛି, ଆମେ ଜାଣିପାରୁନାହିଁ ସବୁ କେତେ କ'ଣ ରହିଛି ସବୁ। କୈଳାସ ପବନ ମଧ୍ୟ ସେଇଭଳି ଭାବରେ ରହିଛି, କିନ୍ତୁ ସେ ଏଇ କ'ଣ ଇନ୍ଦ୍ରିୟ ଉପଭୋଗ କରିବା ପାଇଁ ବ୍ୟସ୍ତ, ଭଗବାନ କଥା ଶୁଣିବା ପାଇଁ ବ୍ୟସ୍ତ ନୁହନ୍ତି, ଭଗବାନ କଥା ତେଣେ ଚାଲିଛି, ଏଣେ ଆସି କ'ଣ କଲେ ନା, କୈଳାସ ପବନ ରମି,
ମନ୍ଦାକିନୀ ଆମେ ମଦତ କଟଉ, ନଦୀ ସୁନ୍ଦର ନଦୀ ମନ୍ଦାକିନୀ, ଗଙ୍ଗାଦେବୀଙ୍କର ନାମ ହେଉଛି ମନ୍ଦାକିନୀ, ସ୍ୱର୍ଗ ଲୋକରେ ତାଙ୍କ ନାମ ହେଉଛି ମନ୍ଦାକିନୀ, ତେଣୁ ସେହି ମନ୍ଦାକିନୀରେ ଗୋଟେ ପବିତ୍ର ନଦୀ, ଗଙ୍ଗା ନଦୀଙ୍କ ଭଳି ପବିତ୍ର ନଦୀ ରହିଛି, କିନ୍ତୁ ସେଠି କ'ଣ କରେ ମଦତ କଟେ, ବାରୁଣା ବାରୁଣୀ ମନ୍ଦିର ସେଠି ମିଳୁନଥିଲା, ସେ ଯାଇକି ସ୍ୱର୍ଗ ଅଳକା ପୂର୍ବରୁ ଆଣିଥିଲେ, ଏଇଟା ରାଧାକୃଷ୍ଣ ମହାରାଜ କହନ୍ତି। ବହୁତ ଧନ ରହିଛି, ଧନ ଧନଦାତ୍ମ ଯୋଗୁଁ, ଧନଦାତ୍ମ ଯୋଗୁଁ କହିବାର ଉଦ୍ଦେଶ୍ୟ ସବୁକିଛି କରିପାରିବେ, ସେ ଧନ ଅଛି ତାଙ୍କର, ତେଣୁ ମଗେଇ ଦେଇଥିଲେ, ଏକ୍ସପୋର୍ଟ କରିଥିଲେ, ଯାହା ବାରୁଣୀ ମନ୍ଦିର ଆଣିବ। ଭଗବାନ କଥାରେ ଯେଉଁ ଆନନ୍ଦ ଅଛି, ଆଉ ଏ ମନ୍ଦିରରେ କ'ଣ ସେ ଆନନ୍ଦ ଅଛି? ଭଗବାନ କଥାରେ ଯଦି ଆମେ ଆନନ୍ଦ ପ୍ରାପ୍ତ ନ ହେବା, ଏ ମନ୍ଦିରରେ ଆନନ୍ଦ ପ୍ରାପ୍ତ ହେବା ଆମେ ରହିବା? ଗ୍ରାମ୍ୟ କଥା ଶୁଣିକି ଆନନ୍ଦ ପ୍ରାପ୍ତ ହେବା ଏଇଥିରେ? ଭଗବାନ କଥାରେ ଆନନ୍ଦ ପ୍ରାପ୍ତ ନ ହେବା ମାନେ ଗ୍ରାମ୍ୟ କଥାରେ ଆନନ୍ଦ ପ୍ରାପ୍ତ, ଆଉ କ'ଣ କରିବା? ଆମେ ଦରକାର ଆନନ୍ଦ, ଏଇ ଆନନ୍ଦ ଯଦି ନ ନେବା ସେ ଆନନ୍ଦକୁ ନେବା, ଆଉ କ'ଣ କରିବା? ଭଗବାନ ଚଏସ୍ ଦେଇଛନ୍ତି। ତେଣୁ ଇଏ ଦୁଇ ଜଣ କ'ଣ କଲେ, ସେ ବାରୁଣୀ ମନ୍ଦିରର ଆନନ୍ଦ ନେବା ପାଇଁ ବସିଲେ, ମଦ ଉତ୍କଟେଇ, ଉତ୍କଟ ମଦ, ବାରୁଣୀ ମନ୍ଦିର ପିତୁଆ, ବାରୁଣୀ ମନ୍ଦିରକୁ ପାନ କରିକିରି ମଦାକୁର୍ଣ୍ଣିତ ଲୋଚନ, ବହୁତ ପିଇ ଦେଲେ, ଲୋଚନ ଆଉ ରହୁନି, ଠିକ୍ ରହୁନି, ଲୋଚନ ଘୁରୁଛି, ମଦ ଘୂର୍ଣ୍ଣିତ ଘୂର୍ଣ୍ଣିତ ହଉ, ଏଭଳି ସେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଚିକ୍ନିକ କରି ବର୍ଣ୍ଣନା କରୁଛନ୍ତି, ମଦ ଘୂର୍ଣ୍ଣିତ ମଦ ବହୁତ ଆସିଯାଇଛି, କଣ୍ଡିସା ଆସିଯାଇଛି, ମଦ ଘୂର୍ଣ୍ଣିତ ଲୋଚନ। ଏବଂ ଖାଲି ନିଜେ ଏଭଳି ଭାବରେ ତା ନୁହଁ, ସ୍ତ୍ରୀ ଜନେ ଅପ୍ସରାମାନଙ୍କ ସହିତ, ଅପ୍ସରାମାନେ ଦେଖୁଛନ୍ତି ଇଏ ବହୁତ ଧନୀ ବ୍ୟକ୍ତି ଅଛନ୍ତି, ତା ପଛରେ ଲାଗିବେ ସେମାନେ, ସ୍ତ୍ରୀ ଜନେଇ ଅନୁଗାୟତ ବି ଅନୁଗାୟତ, ସେମାନେ ମଧ୍ୟ ଗାନ କରୁଛନ୍ତି, ଆଗରେ ଗାଁରେ ଗାନ ଫିଲ୍ମ ଗୀତ ଗାନ କରୁଛନ୍ତି, ଭଗବାନ କଥା କ'ଣ ଗାନ କରୁନାହାନ୍ତି, ଫିଲ୍ମ ଗୀତ ଗାନ କରୁଛନ୍ତି, ବା ସ୍ତ୍ରୀ ପୁରୁଷ ଯେଉଁ ସଙ୍ଗ ବାଜିବ ବର୍ତ୍ତମାନ ସ୍ତ୍ରୀ ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୀ, ଜୟ ଶ୍ରୀ ଶ୍ରୀ ଗୋବିନ୍ଦାୟ କୃଷ୍ଣ ରାମ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବଙ୍କର ବୈକାଳ କାଳ ଦେଖି, ଜୟ ସଣ୍ଡେ ଗୌରବୃନ୍ଦ କି, ଜଗତାୟ ଗୌରମାନନ୍ଦୀ, ମଦ ଘୂର୍ଣ୍ଣିତ ଲୋଚନ ହଉ। ଏବଂ ସ୍ତ୍ରୀ ଜନେ ଅନୁଗାୟତ ବି, ସେ ଆଗରେ ଗାନ କରୁଛନ୍ତି ଫିଲ୍ମ ଗୀତ, ପୁରୁଷ ସ୍ତ୍ରୀର ଆକର୍ଷଣ ନେଇକି ଗୀତ ବୋଲା ହେଉଛି, ସବୁଠି ସେ ରହିଛି, ସେସବୁ କଥା ଖାଲି ପୃଥିବୀରେ ଅଛି ତା ନୁହଁ, ସବୁଠି ରହିଛି, ଇନ୍ଦ୍ର ଉପଭୋଗ ସବୁଠି ରହିଛି। ତେଣୁ ସ୍ତ୍ରୀ ଜନେଇ ଅନୁଗାୟତ ବି, ଅନୁଗା ଆଗରେ ସେମାନେ ଗାନ କରୁଛନ୍ତି, ଇଏ ପଛରେ ଗାନ ଅନୁଗାୟନ ହେଇଥିବି, ବା ସେ ଚାଲିଛନ୍ତି ଆଗରେ, ଇଏ ସବୁ ପଛରେ ତାକୁ ଗାନ କରୁଛନ୍ତି, ସେ ଆଗ ପଡ଼ୁଛନ୍ତି, ଇଏ ପଛରେ ପଡ଼ୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଆମର ଜଣେ ଲିଡ଼ିଙ୍ଗ ନେଉଛନ୍ତି, ଆମର କୁହାଯାଉଛି ଆଜିର ଇଏ ସକାଳର ମଙ୍ଗଳଆଳତି ଲିଡ଼ିଂ କରିବେ, ଇଏ ସନ୍ଧ୍ୟାର ଆଳତି ଲିଡ଼ିଂ କରିବେ, ଇଏ ଲିଡ଼ିଂ କଲେ ସେ ତାକୁ ପରେ ଗାନ କରିବେ ସେ ଅନୁସାରେ, ତେଣୁ ଇଏ ଲିଡ଼ିଂ କରୁଥିଲେ, ଲିଡ଼ର ଥିଲେ, ଗାନ କରୁଛନ୍ତି ଗୀତ, ଏଇଟା କୁହନ୍ତି ଏମାନେ ମଧ୍ୟ ଗାନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଚାଲିଛି ତାଙ୍କର ଇନ୍ଦ୍ର ସୁଖ। ସ୍ତ୍ରୀ ଜନେଇ ଅନୁଗାୟତ ବି, ଚେରତୁ ପୁଷ୍ପିତ ବନେ, ବହୁତ ସୁନ୍ଦର ବନ ରହିଛି, ପୁଷ୍ପିତ ବନ ବହୁତ ସୁନ୍ଦର ବାସ ରହିଛି, ସୁବାସ ରହିଛି, ସେଠି କୌଣସି ଅସୁବାସର ଫୁଲ ନାହିଁ, ପୁଷ୍ପିତ ବହୁତ ସୁନ୍ଦର ଦେଖିବା ପାଇଁ ସୁନ୍ଦର, ଏବଂ ତାଙ୍କର ମଧ୍ୟ ସୁବାସ ମଧ୍ୟ ରହିଛି, ସୁଗନ୍ଧ ମଧ୍ୟ ରହିଛି, ପୁଷ୍ପିତ ବନେଇ ଶିବଜୀଙ୍କର କଥା ଛୋଟିଆ କଥା। ଏହିଭଳି ଭାବରେ ସେମାନେ ମଦପୂର୍ଣ୍ଣ ସ୍ତ୍ରୀ ଜନେ ମାନେ ଗାୟତ୍ରୀ ଚେର ପୁଷ୍ପିତ ମାନେ ବନରେ ବୁଲିକିରି, ଏହିଭଳି ଭାବରେ ଯଦି ଫିଲ୍ମରେ ଆମେ ଦେଖୁଛେ, ଗୀତ ସବୁ ଚାଲିଛି, ସୁଟିଂ ଚାଲିଛି, ସେହିଭଳି ଭାବରେ ଚାଲିଥିଲା, ସେଠି ସୁଟିଂ ଚାଲିଥିଲା, ଫିଲ୍ମ ସୁଟିଂ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ସେଇଟା ଏହିଭଳି ଭାବରେ ଚାଲିଥିଲା ତାଙ୍କ ଲୀଳା। ତେଣୁ ସେ ବୁଲି ସେ ବୁଲାବୁଲି କରି ଗୀତ ଗାନ କରିକି ତାପରେ ମନ୍ଦାକିନୀ ନିକଟକୁ ଯେତେବେଳେ ଆସି ପହଞ୍ଚିଗଲେ, ବିରାଟ ବଡ଼ ବନ, ଛୋଟିଆ ବନ ନୁହଁ, ଛୋଟିଆ ରାଜ୍ୟ, କାରଣ 100 ଯୋଜନ ରହିଛି ଖାଲି ବଟବୃକ୍ଷ, କେତେ ବଡ଼ ବିରାଟ ରାଜ୍ୟ ହେଇଥିବ ଚିନ୍ତା କରନ୍ତୁ, ସେଇଟା କୈଳାସ ପର୍ବତ, ତେଣୁ ସେଠି ଅନ୍ତ ଆଗେ ପହଞ୍ଚିଗଲେ, ବୁଲି ବୁଲି ଗୀତ ଗାଇକରି ନୃତ୍ୟ କରିକିରି ଏଭଳି ଭାବରେ ମଦ ଘୂର୍ଣ୍ଣିତ ଲୋଚନ ହଉ, ସବୁ କ'ଣ ମଦମତ ଅବସ୍ଥାରେ ଖାଲି ସିଏ ପାନ କରିଥିଲେ, ତା ଏମାନେ ମଧ୍ୟ ଟିକେ ଟିକେ ପାନ କରୁଛନ୍ତି, ସେମାନେ ପାନ କରି ମଦମତ ଅବସ୍ଥାରେ ରହିଛନ୍ତି। ଯାଇକିରି ଗଙ୍ଗା ଜଳରେ ଦେଖିଲେ ହଁ ଜଳ କ୍ରୀଡ଼ା କରିବା ପାଇଁ ତାଙ୍କର ଆଗ୍ରହ ହେଲା, ଜଳ କ୍ରୀଡ଼ା କରିବେ। ଉଲଗ୍ନ ଅବସ୍ଥାରେ ସବୁ ବସ୍ତ୍ରଫସ୍ତ୍ର ପରିତ୍ୟାଗ କରିକିରି ଉଲଗ୍ନ ଅବସ୍ଥାରେ ପ୍ରବେଶ କଲେ ଜଳ ଭିତରେ। ଅନ୍ତ ପ୍ରବିଶ୍ୟ ଗଙ୍ଗାୟାମ ଆମ୍ବୋଜ ବନରାଜିନୀ, ଆମ୍ବୋଜ ସେଠି ସବୁ ପଦ୍ମ ଫୁଲ ସବୁ ରହିଛି ସେ ନଦୀରେ। ବନରାଜିନୀ ବନରାଜିନୀ କାହିଁକି କୁହାଗଲା, ସେଠି ସବୁ ସେଇଠି ସବୁ ଅରଣ୍ୟ ଥିଲା, ସେଇଠି ସବୁ ନଦୀଟି ରହିଛି ମନ୍ଦାକିନି, ସେ ପାଖରେ ସବୁ ଘନ ଅରଣ୍ୟ ସବୁ ରହିଛି, ଅରଣ୍ୟ ଏଇ ବନ ସବୁ ରହିଛି, ପୁଷ୍ପ ଫଳ ସବୁ ବାଟିକା ସବୁ ରହିଛି, ଉପବନ ଏବଂ ଆଉ ଗୋଟେ ବନ। ବନ ହେଉଛି କ'ଣ, ବନ ହେଉଛି ଫଳ ଯେଉଁଠି ରହୁଛି, ଆଉ ଉପବନ ହେଉଛି ଫୁଲ, ଏଇଭଳି ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବନରାଜିନୀ, ବନରାଜ ବହୁତ ଗଛ ରହିଛି, ବୃକ୍ଷ ରହିଛି, ଫଳ ଫଳ ଫୁଲ ସବୁ ରହିଛି, ବହୁତ ଆନନ୍ଦ ଦେଖିଲେ ସେଠି। ଆଉ ଏଇଭଳି ଭାବରେ ଯେଉଁ ଆମର କ'ଣ କହୁଛି ଯେଉଁ ଅନାବନା ଗଛ କିଛି ସେଠି ନାହିଁ, ସବୁ ପାର୍କରେ ଯେମିତି ରହି ସୁନ୍ଦର ଦେଖାଯିବ, ସମସ୍ତେ ବୁଲିବାକୁ ଆସନ୍ତି ପାର୍କ ଦେଖିବା ପାଇଁ, ସେଇଭଳି ଭାବରେ ଭଗବାନ ଶିବଜୀ ସେଠି ରହିଛନ୍ତି। ତେଣୁ ସବୁ ସୁନ୍ଦର ସୁନ୍ଦର ବୃକ୍ଷ ଫଳ ଫଳ ଫୁଲ ସବୁ ରହିଛି, ଦେଖିଲେ ମନ ଭରିଯିବ। ଏଇଭଳି ଭାବରେ ନୃତ୍ୟ କରୁଛନ୍ତି, ଗୀତ ଗାନ କରୁଛନ୍ତି, ଏଇଭଳି ଭାବରେ ଯେତେବେଳେ ନଦୀ ପ୍ରବେଶ କରିକି ନଦୀ ପାଖରେ ଆସି ପହଞ୍ଚିଗଲେ, ଚିତ୍ରିଡ଼ିତ ଯୁବତୀ ଭି ଗଜା ବିବୋଉ କରଣୀ ଭି ଚିକ୍ରିଡ଼ତୁ, ତେଣୁ କ'ଣ କଲେ ନା ଯୁବତୀ ଭି ଯୁବତୀମାନଙ୍କ ସହିତ ସେ ଜଳ ଭିତରେ ପ୍ରବେଶ କଲେ, ଜଳ କ୍ରୀଡ଼ା କରିବେ, ଚିକ୍ରିଡ଼ିତ ଜଳ କ୍ରୀଡ଼ା କରିବେ। ସ୍ଥଳ କ୍ରୀଡ଼ା ସରିଗଲା, ଜଳ କ୍ରୀଡ଼ା ଆରମ୍ଭ ହେବ, ବାୟୁ କ୍ରୀଡ଼ା ବି କରିପାରିବେ, ଆକାଶ କ୍ରୀଡ଼ା, ସେମାନେ ଉଡ଼ାଜାହାଜ ଫୁଡ଼ାଜ ସବୁ ରେଡ଼ି ହୋଇକି ରହିଛି, କିଛି ଅସୁବିଧା ନାହିଁ, ଯୁଆଡ଼େ ଚାହିଁଲେ ଯାଇପାରିବେ ସବୁ। ଧନାତ୍ମ ଯେଉଁ ପ୍ରଥମେ କୁହାଗଲା ନା, ବହୁତ ଧନ ରହିଛି ତାଙ୍କର, କୌଣସି ଜାଗାରେ ଅସୁବିଧା ନାହିଁ, ସମସ୍ତଙ୍କର ଗୋଟେ ଗୋଟେ ପ୍ଲେନ୍ ରହିଛି, ଏରୋପ୍ଲେନ୍ ଆକାଶ ସ୍ୱର୍ଗ ଲୋକରେ। ତେଣୁ ଏଇଭଳି ଭାବରେ ଜଳ କ୍ରୀଡ଼ା କରିବା ପାଇଁ ଯୁବତୀ ଭି ଗଜାଉ ଇବ କରୁଣୀ ଭି କରୁଣୀ ଭି, ଯେମିତି ଗଜମାନେ ଗୋଟେ ଗଜର ଅନେକ ପତ୍ନୀ ଥିବେ, ତାଙ୍କ ଭିତରେ ଫାଇଟିଂ ହୁଏ ସବୁ, ଏଇଟା ଏ ଗଜର ଉଦାହରଣ ଦିଆଯାଏ, ଗଜର ଉଦାହରଣ ଦିଆଯାଏ, କାଳସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ମା କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଇବ ପଞ୍ଚମୀ ରହିବ ପଞ୍ଚ, ଏକ ପ୍ରମାଦିଶ ପତଙ୍ଗ ଅନ୍ୟତ ଯାହା ସେ ମତେ ପଞ୍ଚମୀ ରହିବ ପଞ୍ଚ। ଏକାଦଶ ଯେଉଁ ଦତ୍ତାତ୍ରେୟଙ୍କ 24 ଗୁରୁ ଅଛନ୍ତି, ତା ଭିତରେ ଏମାନେ ସବୁ ଗୋଟେ ଗୋଟେ ଗୁରୁ, ଏଇସବୁ ଏମାନଙ୍କୁ ଆମ ପାଇଁ ଶିକ୍ଷା, ଆମ ପାଇଁ ସେସବୁ ଶିକ୍ଷା ଭଗବାନ ବ୍ୟବସ୍ଥା କରିଛନ୍ତି, ଏମାନେ ସବୁ ଆମର ଗୁରୁ। କିଏ କିଏ, ହଁ କୁରଙ୍ଗ, କୁରଙ୍ଗ ହେଉଛି ହରିଣ, କୁରଙ୍ଗ ହରିଣ ତାର ଯେଉଁ ରହିଛି ଶ୍ରବଣ ଇନ୍ଦ୍ରିୟଟା ବହୁତ ପ୍ରବଳ, ତେଣୁ ଯେତେବେଳେ ବ୍ୟାଧ କ'ଣ କରିବ, ବହୁତ ସୁନ୍ଦର ଗୀତ ବୋଲିବ, ଗୀତ ବୋଲିଲେ ସେ କୁରଙ୍ଗ ପଳେଇ ଆସିବ, ତାର ସେଫ୍ ସ୍ଥାନରୁ ନିରାପଦ ସ୍ଥାନ ପଳେଇ ଆସିବ ଶୁଣିବା ପାଇଁ, ତେଣୁ ବ୍ୟାଧ ତାକୁ ହତ୍ୟା କରିବ ଏବଂ ମୃତ୍ୟୁବରଣ କରିବ ସିଏ କୁରଙ୍ଗ। ଏ ମାତଙ୍ଗର ଉଦାହରଣ ଦିଆଯାଏ, ମାତଙ୍ଗ ମାତଙ୍ଗ ଯେତେବେଳେ ଗୋଟେ ସ୍ତ୍ରୀ ହାତୀ ସହିତ ସଙ୍ଗ କରିବା ପାଇଁ ଚାହିଁବ, ଆଉ ଗୋଟେ ଯଦି ପୁରୁଷ ହାତୀ ଆସିବ ତାଙ୍କ ଭିତରେ ଫାଇଟିଂ ହେବ, ଫାଇଟିଂ ହେଇ ସେ ଜଣେ ମୃତ୍ୟୁବରଣ କରିବ, ଏଇଭଳି ଭାବରେ ସ୍ପର୍ଶ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେ ମୃତ୍ୟୁବରଣ କଲା କୁରଙ୍ଗ ମାତଙ୍ଗ। ପତଙ୍ଗ ପତଙ୍ଗ ହେଉଛି ପୋକ, ଯେଉଁଠି ପୋକ ବା ଯାହା ବି ହେଉ ପୋକ ପୋକ ସବୁ, ଯଦି ଲାଇଟ୍ ବର୍ଷା ଦିନ ଦେଖିବା ଆମେ ଲାଇଟ୍ ଲାଗିଛି ମାନେ ସବୁ ଗଦା ହେଇଯିବେ ଆସିକି ମୃତ୍ୟୁବରଣ କରିଯିବେ। ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନ କହିଲେ, ଯଥା ପ୍ରଦୀପ୍ତମ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା, ଆସି ପ୍ରବେଶ କଲା ମାନେ ମୃତ୍ୟୁବରଣ କଲେ, ଦର୍ଶନ ଇନ୍ଦ୍ରିୟ ପ୍ରବଳ ଅଛି ତାର। ଭୃଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ, ଭୃଙ୍ଗ ହେଉଛି ମହୁମାଛି, ତାହାର ନାସିକା ଯେଉଁ ରହିଛି ଘ୍ରାଣେନ୍ଦ୍ରିୟ ବହୁତ ପ୍ରବଳ, ପଦ୍ମ ଫୁଲର ମଧୁ ଏଠି ଆକର୍ଷିତ ହୋଇକିରି ମଧୁ ପାନ କରେ, ସୁଗନ୍ଧରେ ସେ ଆକର୍ଷିତ ହୋଇଯାଏ, ଏବଂ ଯେତେବେଳେ ରାତ୍ରି ହୋଇଯାଏ ପଦ୍ମ ଫୁଲ ଯେତେବେଳେ ବନ୍ଦ ହୋଇଯାଏ ସେତେବେଳେ ତା ଭିତରେ ସେ ମୃତ୍ୟୁବରଣ କରେ। କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଏବଂ ପଞ୍ଚମୀରେ ବି ପଞ୍ଚ, ମୀନ ମାଛ, ମାଛ ତାହାର ବହୁତ ଶକ୍ତି ରହିଛି, ଜାଣିପାରିବ କିଛି ଅସୁବିଧା ହେଲେ ଜାଣିପାରିବ, କିନ୍ତୁ ତାହାର ଯେଉଁ ରସନା ଇନ୍ଦ୍ରିୟ ପ୍ରବଳ ରହିଛି, ବଂଶୀଟି ପଡ଼ିଲେ ଥୋପ ପଡ଼ିଲା ଧରିଦେଲା ଗିଳିଲା ମୃତ୍ୟୁବରଣ କଲା, ପଞ୍ଚମୀ ରହିବ ପଞ୍ଚ। ଏଇ ପାଞ୍ଚ ପ୍ରକାର ଏସବୁ ଗୁରୁ ଆମର, ଏକ ପ୍ରମାଦି ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ଯେଉଁମାନଙ୍କର ମନୁଷ୍ୟମାନଙ୍କ କଥା କ'ଣ କହିବା, ତାଙ୍କର ପାଞ୍ଚଟା ଯାକ ଇନ୍ଦ୍ରିୟ ପ୍ରବଳ ରହିଛି, ତାଙ୍କର କ'ଣ ଅବସ୍ଥା ହେବ? ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାଙ୍କ ଭାଷାରେ କହୁଛନ୍ତି କଥା, ଏକାଦଶ ସ୍କନ୍ଧରେ ଏସବୁ ଆସିବ, ସପ୍ତମ ଅଧ୍ୟାୟରେ ବୋଧେ ରହିଛି ଏଇଟା। ତେଣୁ ଏ ଯେଉଁ ରହିଛି ମହାତଙ୍ଗ କରେଣୁ ବି ଗଜଉ ଗଜ ଇବ କରୁଣୀ ବି, ଗଜ ଯେମିତି ମାଇ ହାତୀ ସହିତ ଲୀଳା କ୍ରୀଡ଼ା କରନ୍ତି, ଜଳ କ୍ରୀଡ଼ା ହେଇଥାନ୍ତି, ସେଇଭଳି ଭାବରେ ଚାଲିଛି, ଉଲଗ୍ନ ଅବସ୍ଥାରେ ସବୁ କରୁଛନ୍ତି। ସ୍ୱର୍ଗ ଲୋକରେ କେହି ଉଲଗ୍ନ ରୁହନ୍ତି ନାହିଁ ପବ୍ଲିକଲି, କିନ୍ତୁ ଇଏ ଗୋଟେ ଅସୁବିଧା ହେଇଗଲା। ତେଣୁ ଯାହା ହଉ, ଯଦୃଚ୍ଛା ଭଗବାନଙ୍କର ଏ ଗୋଟେ ଲୀଳା ହେବ ଏଇ ମାଧ୍ୟମରେ, ଯଦୃଚ୍ଛା ଚ ଦେବର୍ଷୀ, ଯଦୃଚ୍ଛା ସେଇଟା ଏଇ ଲୀଳା ସବୁ ଚାଲିଛି, ସେ ଲୀଳାରେ ଆସିଗଲେ ଦେବର୍ଷୀ ଆସି ପହଞ୍ଚିଗଲେ, କୃପା ମିଳିଗଲା ତାଙ୍କୁ। ଏଇଭଳି ଭାବରେ ଭଗବାନ ଭଜନ କଲେ କୃପା ମିଳୁଛି, ଭଗବାନଙ୍କର ଭଜନ ନ କଲେ ମଧ୍ୟ କୃପା ମିଳୁଛି। କେତେବେଳେ ଭଗବାନ କୃପା, କେତେବେଳେ କ'ଣ ମିଳିବ କିଛି କହିହେଉନି, ଅଦ୍ଭୁତ ଭଗବାନଙ୍କର ଲୀଳା। ଯେ ଭଗବାନ ଭଜନ କରୁନଥିଲେ କିନ୍ତୁ ଭଗବାନ କୃପା ପାଇଗଲେ, ଦେବର୍ଷୀ ନାରଦଙ୍କ କୃପା ପାଇଗଲେ, ସବୁ ପ୍ରକାର କ'ଣ ପାପ କାର୍ଯ୍ୟ କରିକିରି ମଧ୍ୟ ସବୁ କୃପା ପ୍ରାପ୍ତ ହୋଇଗଲେ। କେତେବେଳେ ବୈଷ୍ଣବର କୃପା ମିଳିବ, ଭଗବାନ କୃପା ମିଳିବ କହିହେବ ନାହିଁ, କେତେବେଳେ କ'ଣ ହେବ। ତେଣୁ ଯଦୃଚ୍ଛା ଚ ଦେବର୍ଷୀ ଭଗବାନ ତତ୍ର କୌରବ, ହରିକିତ ମହାରାଜଙ୍କୁ ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ଏତେ ଆନନ୍ଦିତ ହେଉଛନ୍ତି, କୌରବ ଶବ୍ଦ ସମ୍ବୋଧନ କରିଛନ୍ତି, କୌରବ ଶବ୍ଦ ସମ୍ବୋଧନ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ, କୌରବ ଶବ୍ଦ ସମ୍ବୋଧନ କରିବାର ଉଦ୍ଦେଶ୍ୟ ହେଉଛି କ'ଣ, ତୁମେ ଗୁରୁକୁଳର ତିଳକ ତୁମେ, କିନ୍ତୁ ଏମାନେ ଦେଖ ସ୍ୱର୍ଗ ଲୋକ ରହିକରି ମଧ୍ୟ କେତେ ଅଧମ ସ୍ତରର, ଏଇ ଭାବରେ ଏଇ ସେ କଥା କୁହାଯାଉଛି। ଆନନ୍ଦିତ ହେଉଛି କଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ, କଥାରେ ମଜି ଯାଇଛନ୍ତି ସିଏ, ଯେଉଁଭଳି ଭାବରେ ବକ୍ତା କଥାରେ ମଜି ଯାଇଛନ୍ତି, ଶ୍ରୋତା ମଧ୍ୟ କଥାରେ ମଜି ଯାଇଛନ୍ତି। ସେଠି ହଜାର ଶ୍ରୋତା ଅଛନ୍ତି, ସେଠି ଜଣେ ନୁହଁ କି ଦୁଇଜଣ ନୁହଁ, କି ହଜାର ନୁହଁ କି ଦୁଇ ହଜାର ନୁହଁ, କୌରବ ଆପଶ୍ଚନ୍ ନାରଦ ଦେବ କ୍ଷୀବାଣ ସମ୍ବୁଧ୍ୟତ, ନାରଦ ଦେଖିଲେ, ନାରଦ ଦେଖିଲେ ଅପଶ୍ଚନ୍ ନାରଦ ଦେବ କ୍ଷୀବାଣ ସମ୍ବୁଧ୍ୟତ, ଏ ଦେବ ଦୁଇ ଜଣ ଦେବ ଲୋକରେ ରହିକରି, ଦେବ ଦୁଇ ଜଣ ଯାକ ଦେବ ହେଇକରି କେତେ ଉନ୍ନତ ସ୍ଥିତିରେ ଉର୍ଦ୍ଧ୍ୱ କରିଛନ୍ତି ସପ୍ତସ୍ଥା, ତାଙ୍କର ପୁଣ୍ୟ କାର୍ଯ୍ୟ ଥିଲା ସେହିଭଳି ଭାବରେ ସପ୍ତଗୁଣରେ ଥିବାରୁ ସେମାନେ ଆସିଛନ୍ତି, କିନ୍ତୁ ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି। ଦେବ କ୍ଷୀବାଣ ସମ୍ବୁଧ୍ୟତ, କ୍ଷୀବାଣ କହିଲେ କ'ଣ, ମଦପାନ କରି ମଦ୍ୟପାନ କରି ଏଭଳି ଭାବେ ଚକ୍ଷୁ ଘୁରୁଛି, ସେଇଟାକୁ ଦେଖିଲେ ଶୁଣ ନାରଦମାନେ ଦେଖିପାରିଲେ, କ୍ଷୀବାଣ ବହୁତ ମଦମତ୍ତ ଅବସ୍ଥାରେ ରହିଛନ୍ତି, ନାରଦମାନେ ଦେଖିଦେଲେ। ଯଦୃଚ୍ଛା କଥା ବ୍ୟବହାର କରାଯାଇଛି ଭଗବାନଙ୍କର ବ୍ୟବସ୍ଥା, ଭଗବାନଙ୍କର ବ୍ୟବସ୍ଥାରେ ଏଇଟା ହେଲା, ନହେଲେ ତାଙ୍କର ଉଦ୍ଧାର ପାଇନଥାନ୍ତି ସିଏ। ଏକ ତ ଭଗବାନ ପ୍ରିୟ କୁବେରଙ୍କର ସିଏ ହେଉଛନ୍ତି ପୁତ୍ର, ଭଗବତ ଗୀତାରେ ଭାଗବତ ଭଗବାନ କହିଲେ ନା କ'ଣ, ହଁ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର, ଏ ବୋଝ ଭକ୍ତ ହିଁ ଭକ୍ତ ଜଣ ପ୍ରିୟ, ଭଗବାନଙ୍କର ଭକ୍ତ ଯେତିକି ପ୍ରିୟ ତାଙ୍କ ଭକ୍ତ ଜନ ମଧ୍ୟ ସେତିକି ପ୍ରିୟ, ଭକ୍ତ ଜନ ଭକ୍ତ ହେଲେ ମଧ୍ୟ ତାଙ୍କର ପ୍ରିୟ ହେବ, କାହିଁକିନା ଭଗବାନଙ୍କର ଭକ୍ତଙ୍କର ସେ ନିଜ ଜନ, ଭକ୍ତ ହିଁ ଭକ୍ତ ଜନ ପ୍ରିୟ। ତେଣୁ କୁବେରଙ୍କର ଦୁଇ ପୁତ୍ର ନାରଦମୁନି ତାଙ୍କୁ ଦେଖିକିରି ସମବୁଦ୍ଧ୍ୟତ ଠିକ୍ ଭାବରେ ବୁଝିଗଲେ, ନାରଦମୁନି ବୁଝିବା ପାଇଁ ସମୟ ଲାଗିବ ନାହିଁ, ଭଗବାନଙ୍କ ଭକ୍ତ ସିଏ ଜାଣିଗଲେ କ୍ଷୀବାଣୁ। ତେଣୁ ତାଂ ଦୃଷ୍ଟ୍ୱା ବିଡ଼ିତା ଦେବ୍ୟୋ, ଦେବୀମାନେ ଇଏ ହେଉଛି ଦେବ ସିଏ ଦିବ୍ୟୁ, ଦେବ ଇଏ ଦେବ୍ୟୋ, ସେ ପୁରୁଷ ପୁରୁଷ ଦେବତା ଏମାନେ ଦେବୀ, ଇଏମାନେ ଅପ୍ସରାମାନେ ଦେବୀ ସେମାନେ, ତେଣୁ ସେଇଟା ଦେଖିଦେଲେ ସେମାନେ ଦିବ୍ୟୋ ତାଂ ଦୃଷ୍ଟ୍ୱା, ନାରଦମାନଙ୍କୁ ଦେଖିଦେଲେ। ନାରଦମୁନି ଯେଉଁ ଯାଆନ୍ତି ସେ ଖାଲି ସାଇଲେଣ୍ଟଲି ଯାଆନ୍ତି ନାହିଁ, ସବୁବେଳେ ଭଗବାନ କଥା ବି ଚାଲିଥିବ, ତାଙ୍କର ଗୁଣଗାନ କରୁଥିବେ, ନାରଦମୁନି ବଜାଏ ବୀଣା ରାଧିକା ରମଣ ରାମେ, ବୀଣା ପ୍ରାପ୍ତ ହେଇଛନ୍ତି, ସବୁବେଳେ ବୀଣା ସହିତ ସେ ଯାଆନ୍ତି, ଯୁଆଡ଼େ ଯିବେ ଭଗବାନ ଦେଇଛନ୍ତି ତାଙ୍କୁ ସେ ବୀଣା, ଭଗବାନଙ୍କର ସେ ଗୁଣଗାନ କରୁଥିବେ ସବୁବେଳେ, ସେ କେତେବେଳେ ଅନ୍ୟ କଥା ଚିନ୍ତା ନାହିଁ, ତାଙ୍କ ସବୁବେଳେ ଭଗବାନଙ୍କ କଥା ଚିନ୍ତା ଚାଲିଥିବ, ଭକ୍ତ ଶ୍ରେଷ୍ଠ ସିଏ ଅବତାର ସିଏ ପ୍ରଥମ ସଂଗୀତ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାଙ୍କୁ ଜଣେ ଅବତାର ହିସାବରେ ବର୍ଣ୍ଣନା କରାଯାଇଛି ତେଣୁ ଯେଉଁ ଗାନ କରିକିରି ଆସୁଛନ୍ତି ଶବ୍ଦ ଶୁଣିଦେଲେ ଶୁଣିକିରି ଦେଖିଦେଲେ ମାନେ ତମ ଦୁଷ୍ଟା ବିଡ଼ିତା ଦେବ୍ୟୋ ଅପ୍ସରାମାନେ ସବୁ ନୃତ୍ୟ କରୁଥିଲେ ସେ ସ୍ଥାନଟା ବୋଧେ ବେଶୀ କେହି ଲୋକ ଯିବା ଆସିବା କରନ୍ତି ନାହିଁ ଦେବତାମାନେ ସେପଟେ ଯାଆନ୍ତି ନାହିଁ କ'ଣ ସେମିତିଆ ଗୋଟେ ସ୍ଥାନରେ ଯାଇଥିଲେ ତେଣୁ ଏଇଭଳି ଭାବରେ କାର୍ଯ୍ୟ କରୁଥିଲେ ସେମାନେ କିନ୍ତୁ ତଥାପି ଶବ୍ଦ ଶୁଣିଦେଲେ ଶବ୍ଦ ଶୁଣିଦେଇକି ଦେବତାମାନେ ଦେବୀମାନେ ଦୃଢ଼ିତା ହେଇଗଲେ ଲଜ୍ଜା ହେଇଗଲା ତାଙ୍କର ଏଇଭଳି କାର୍ଯ୍ୟ କରିବା ପୂର୍ଣ୍ଣ କରିଛନ୍ତି ସିଏ ତେଣୁ ତାଙ୍କୁ ଲଜ୍ଜା ଆସିଲା ତେଣୁ ବିବସ୍ତ୍ରା ସାପ ସଂକିତା ଲଜ୍ଜା ଯେଉଁ ବିବସ୍ତ୍ରା ଯେଉଁ ନଦୀରେ ସ୍ନାନ କଲେ ବା ଯେକୌଣସି ଜାଗାରେ ସ୍ନାନ କଲେ ଜଣେ ବିବସ୍ତ୍ର ସ୍ନାନ କରିବା କଥା ଉଚିତ ନୁହଁ ଭଗବାନ ଏଇଟା ଲୀଳାକୁ ଦେଖାଉଛନ୍ତି ସବୁବେଳେ ବସ୍ତ୍ର ପରିଧାନ କରି ସ୍ନାନ କରିବେ ବିବସ୍ତ୍ର ହିଁ ସ୍ନାନ କରିବା କଥା ନୁହଁ ତେଣୁ ଏମାନେ ଜାଣିଛନ୍ତି ସବୁ ତେଣୁ ସାପ ସଂକିତା କେତେବେଳେ ନାରଦ ମୁନି ଅଭିଶାପ ଦେଇଦେବେ ଭୟ କରିଗଲେ ଭୟରେ ସେ କ'ଣ ଉଠିଗଲେ ଯାଇକିରି ବାଉଁଶ ଆସି ପର୍ଯ୍ୟଦୁ ଶୀଘ୍ର ଖୁବ୍ ଶୀଘ୍ର ଡେରି ହେଲାନି ସେ ସାଙ୍ଗେ ସାଙ୍ଗେ ଉଠିକିରି ବସ୍ତ୍ର ପରିଧାନ କରିଦେଲେ ତାଙ୍କର ସବୁ ରହିଥିଲା ସେ ତଟରେ ରଖିକିରି ଯାଇଥିଲେ ସ୍ନାନ କରୁଥିଲେ ଏ ସବୁ କ୍ରୀଡ଼ା କରୁଥିଲେ ଟିକେ ସାଙ୍ଗେ ସାଙ୍ଗେ ପଳେଇଗଲେ ଆଉ ରହିଲେ ନାହିଁ ବାଉଁଶ ଆସି ପର୍ଯ୍ୟଦୁ ଶୀଘ୍ର ବିବସ୍ତ୍ର ହଉ ନହେବ ଗୁହ୍ୟ କହୁ ଗୁହ୍ୟ କହୁ ଏ ଗୁହ୍ୟଙ୍କର ଦୁଇ ପୁତ୍ର ଯେଉଁ ରହିଛନ୍ତି ଯକ୍ଷ ଯକ୍ଷକୁ ଗୁହ୍ୟକ ବୋଲି କୁହାଯାଏ ଏମାନେ ଦୁଇ ଜଣ ଭାଇ ମଣିଗ୍ରୀବ ନଳକୁବେର ନଳକୁବେର ମଣିଗ୍ରୀବ ଏମାନେ ବିବସ୍ତ୍ର ଏଇ ବିବସ୍ତ୍ର ହେଇକି ରହି ନହିବ ସେମାନେ ଉଠିଲେଣି କି ବସ୍ତ୍ର ପରିଧାନ କଲେ ନାହିଁ ଆହୁରି ତାଙ୍କର ମନର ଧାରଣା ଇଏ ବାବାଜୀଟା କାହିଁକି ପୁରା ଆସୁଛି ମନରେ ବହୁତ ତାଙ୍କର ଚିନ୍ତା ଏଇଭଳି ଭାବରେ ରହିଛି ଏ ଆମେ କେତେ ଆନନ୍ଦ ରହିଛୁ ଆମ ଇଏ ଏପଟକୁ ଆସି ଆସିବା କଥା ବାବାଜୀ ଲୋକ ତମେ ସେପଟେ ଚାଲିଛ ଅନ୍ୟ ରାସ୍ତାରେ ଯାଇଥିଲେ ହେଇଥାନ୍ତା ଆମେ ଏଠି ଚାଲିଛୁ ଆନନ୍ଦ ଚାଲିଛୁ ଲୀଳା ଚାଲିଛୁ ତମେ ଏପଟୁ କାହିଁକି ଆସୁଛ ଏଇଭଳି ଭାବରେ ମନରେ ତାଙ୍କର କ୍ରୋଧ ଆସୁଛି ତାଙ୍କର ଭୟ ଆସୁଛି ତାଙ୍କର କ୍ରୋଧ ଆସୁଛି ଇଏ ମଦ୍ୟପାନ କରିଦେଇଛନ୍ତି ତେଣୁ ତାଙ୍କର କ୍ରୋଧ ଆସୁଛି ବାବାଜୀଟା ଆମକୁ ଆସି ଗୋଟେ ବହୁତ ବଡ଼ ଅସୁବିଧା କରିଦେଲା ଆମକୁ ଆମର ସବୁ ପଳେଇଗଲେ ସେମାନେ ସବୁ ପରିଧାନ କରିବା ପାଇଁ ଆମର କ'ଣ ଆନନ୍ଦରେ ବାଧା ଦେଲେ ଇଏ ବାବାଜୀ ଆସିକରି ଆମେ ଜାଣିପାରୁନୁ ପ୍ରକୃତରେ ଆମେ ସାଧୁମାନେ ଆମର କୃପା କରିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ଆମେ ଭାବୁଛୁ ଆମକୁ ବାଧା ଦେଉଛନ୍ତି ଆମର ଇନ୍ଦ୍ର ତୃପ୍ତିରେ ଆମର ବାଧା ଦେଉଛନ୍ତି ଆମେ ବସି ଆନନ୍ଦରେ କଥା ହେଉଥାନ୍ତୁ ଗ୍ରାମ କଥା ହେଉଥାନ୍ତୁ କେତେ କ'ଣ ସବୁ ହେଉଥାନ୍ତୁ ଇଏ କଥା ଭାଗବତ କଥା ଏଗୁଡ଼ାକ ସବୁ କ'ଣ ପାଇଁ ବ୍ୟବସ୍ଥା କରୁଛନ୍ତି ସିଏ ଏଗୁଡ଼ା ସବୁ ଭୁଲ ଏଭଳି ଭାବରେ ସାଧାରଣ ଭାବରେ ଏଇଟା ଚିନ୍ତାଟା ଆସିବ ନଳକୁବର ମଣିଗ୍ରୀବଙ୍କର ସେଇ ଚିନ୍ତା ଆସିଥିଲା ଏଇ ଭାବରେ କାହିଁକି ଏପଟେ ଆସିକିରି ସବୁ ହଇରାଣ କରୁଛି ଆମକୁ ମନେ ମନେ ଭାବୁଛନ୍ତି ସିଏ ଶୀଘ୍ର ନହେବ ଗୁହେ କହୁ ନହେବ ଗଲେ ନାହିଁ ମନେ ମନେ ଚିନ୍ତା କରୁଛନ୍ତି ପଳେଇଯିବା କି ପଳେଇଯିବା କି ନା କାହିଁକି ସେ ଏପଟେ ଆସିଲା ଆମେ ଏଠି ଆନନ୍ଦ କରୁଛୁ ସେ କାହିଁକି ଏଠିକି ଆସୁଛି ସେମିତି ଆମର ଏଠି ମଧ୍ୟ ଏତେ ଆଉ କଥା କହିବାନି ଖୋଲିକିରି ନହିବ ଗୁହେ କହୁ ସେମାନେ ନହେବ ମନେ ମନେ ଆସୁଛି ନା ନା ଯିବା ନା ନା ନହେବ ଯିବା ନାହିଁ କ'ଣ ଦେଖିବା ହଁ ଦେଖିଲେନି ଇଏ ହେଉଛି ଅହଙ୍କାର ବିମୁଡ଼ା ଆତ୍ମା ଭଗବତ ଗୀତାର ଭଗବାନ କହିଲେ ନା ମୋ କଥା କାହିଁ ଶୁଣୁନାହାନ୍ତି ନା ମର୍ଚ୍ଚିତା ସର୍ବଦୁର୍ଗାଣୀ ମତ ପ୍ରସାଦ ଅଥଚେତ ଅହଙ୍କାର ନ ଶୋଷ୍ୟସି ଏ ଆମର ମିଥ୍ୟା ଅହଙ୍କାର ଯୋଗୁଁରେ ଆମେ ଶୁଣୁନେ କଥା ଭଗବାନ କଥା ତେଣୁ ଏଇଭଳି ଭାବରେ ନ ଏବେ ଗୁହେ କହୁ ସେ ଦୁଇ ଜଣ ଆସୁଛନ୍ତି ତାଙ୍କ ସାମ୍ନାକୁ ସାଙ୍ଗେ ସାଙ୍ଗେ ସମୟ ଲାଗିଲାନି କେତେ ସମୟ ଲାଗିଲା ଦୂରରୁ ଦେଖୁଛନ୍ତି ଦୂରରୁ ଦେଖୁଛନ୍ତି ନାରଦ ମୁନି ଆସୁଛନ୍ତି ବୀଣା ବଜେଇକି ବହୁତ ଆନନ୍ଦରେ ରହିଛନ୍ତି ସେ ଆକୁ ଦେଖିକିରି ଚିନ୍ତା କରୁଛନ୍ତି ଆକର ଅବସ୍ଥା ଏଭଳି ଅବସ୍ଥା ଏଭଳି କ'ଣ ଅବସ୍ଥା ସବୁ ଜାଣିପାରିଲେନି ନାରଦ ସବୁ ଜାଣିପାରିବେ ସେମାନେ ଅତୀତ ଭବିଷ୍ୟତ ସବୁ ଜାଣିପାରିବେ ସେମାନେ ତେଣୁ ଯାହା ହେଉ ତୋ ଦୃଷ୍ଟା ମଧୁରା ମତୌ ନାରଦ ମୁନି ଦେଖିଲେ ତୋ ଦୃଷ୍ଟା ତାଙ୍କୁ ଦେଖିକିରି କେମିତି ଦେଖିଲେ ନା ମଧୁରା ମଧୁ ପାଖାପାଖି ଆସୁଛନ୍ତି ନା ଆସ୍ତେ ଆସ୍ତେ ଆସୁଛନ୍ତି ଦୂରରୁ ଆସୁଛନ୍ତି ଧୀରେ ଧୀରେ ଆସୁଛନ୍ତି ବା ଯାହା ହେଉ ତାଙ୍କର ଯେଉଁଭଳି ଭାବରେ ଆସିବେ ଚାହିଁଲେ ଉଡ଼ିକିରି ଏକା ସମୟରେ ଗୋଟେ ସମୟରେ ପହଞ୍ଚିଯିବେ ସେ ତାଙ୍କର କୌଣସି ଏରୋପ୍ଲେନ୍ ଦରକାର ହୁଏ ନାହିଁ ସେ ଚାହିଁଲେ ସେମିତି ଅନ୍ତରୀକ୍ଷ ଚାରି ସିଏ ସେମିତି ଉଡ଼ିବେ ଆମେ ଦେଖୁଛେ ନ୍ୟୁଜ୍ ବହୁତ ନ୍ୟୁଜ୍ ପେପର କ'ଣ ମାନେ ଆମେ ଯେଉଁ ତାଙ୍କର ସବୁ ଛବି ରହିଛି ଏଇଠି ଅଛନ୍ତି ଚାଲିଲେ ସ୍ୱର୍ଗ ଲୋକ ଚାଲିଲେ ସେମିତି ଆଉ କିଛି ଦରକାର ନାହିଁ ତାଙ୍କର ଗୋଟେ ଯାନ ବା କ'ଣ ଦରକାର ସେ ନିଜେ ନିଜେ ଚାଲିଲେ ସେ ନିଜେ ଗୋଟେ ଯାନ ଏ ସିଦ୍ଧିପ୍ରାପ୍ତ ହେଇଛନ୍ତି ତେଣୁ ତୌ ଦୁଷ୍ଟୁଆ ମଧୁରାମ ତୌ, ତେଣୁ ପାଖାପାଖି ଯେତେବେଳେ ଆସିକରି ଦେଖିଲେ ଆରେ ଏଭଳି ଅବସ୍ଥାରେ ଏମାନେ ରହିଛନ୍ତି ମଧୁରାମ ତୌ, ଶ୍ରୀମଦାନ୍ଧ ସୁରାତ୍ମଯୌ, ଶ୍ରୀମଦାନ୍ଧ ଶ୍ରୀମଦ ଧନର ମଦ, ଛୋଟିଆ ମଦ ଇଏ ଧନର ମଦ, ମଦର ମଦ ରହିଛି, ଶ୍ରୀ ମଦ ରହିଛି, ଦୁଇଟା ଏକ ମଦ ରହିଛି, ଧନର ମଦ ଧନୀ ଧନୀ ବ୍ୟକ୍ତି କାହାକୁ ଖାତିର କରିବେ, ଧନର ମଧ୍ୟରେ ଜଣେ ବୁଲିଯିବ, ସେଥିପାଇଁ ନାରଦମୁନି ତାଙ୍କୁ ଚିକିତ୍ସା କରିବେ, ତାଙ୍କର ମଙ୍ଗଳ ପାଇଁ ଚିନ୍ତା କରିବେ କେମିତି ତାଙ୍କର ମଙ୍ଗଳ ହେବ, ଏତେ ଧନ ପ୍ରାପ୍ତ ହୋଇଛନ୍ତି ଶ୍ରୀମଦାନ୍ଧୁ, ଶ୍ରୀମଦରେ ଅନ୍ଧ ହୋଇକି ରହିଛନ୍ତି, ଧନ ମଧ୍ୟରେ ଅନ୍ଧ ହୋଇଯାଇଛନ୍ତି, ଅନ୍ଧ ଧନର ମଦ ସେଇଟା ଅନ୍ଧ କରିଦେବ, ତାଙ୍କୁ ଦେଖିବନି, ଆମେ ସେଇଟା ପ୍ରଭୁପାଦ ମହାରାଜ କହିଛନ୍ତି ସେ କଥା, ପାଶ୍ଚାତ୍ୟ ଜଗତର ଲୋକମାନେ ଶ୍ରୀମଦାନ୍ଧୁ ତାଙ୍କର ବହୁତ ଧନ ରହିଛି, ତେଣୁ ସେମାନେ ଅନ୍ଧ ହୋଇଯାଇଛନ୍ତି, ଆମର ଭାରତବର୍ଷର ଲୋକମାନେ କେଉଁ ସେମାନେ କ'ଣ ନା ଛୋଟା, ସେମାନେ ଫରେନର ମାନେ ତାଙ୍କୁ ଶାସନ କରି ତାଙ୍କୁ ସବୁ ପଙ୍ଗୁ କରିଦେଇଛନ୍ତି, ବାଡ଼େଇ ବାଡ଼େଇ ତାଙ୍କୁ ପଙ୍ଗୁ କରିଦେଇଛନ୍ତି, ତାଙ୍କର ସବୁ ଲୁଟି ନେଇଛନ୍ତି, ସବୁ ଧନକୁ ସବୁ ନେଇଯାଇଛନ୍ତି, ପଙ୍ଗୁ ହୋଇଯାଇଛନ୍ତି ସେମାନେ, ସେମାନେ ଧନରେ ଅନ୍ଧ ହୋଇଯାଇଛନ୍ତି, ତେଣୁ ପ୍ରଭୁପାଦ ମହାରାଜ ଗୋଟେ ବ୍ୟବସ୍ଥା କଲେ ଅନ୍ଧକଞ୍ଜ ନ୍ୟାୟ, ଏଇଟା କୁହାଯାଏ ଅନ୍ଧକଞ୍ଜ ନ୍ୟାୟ, ଅନ୍ଧ ବ୍ୟକ୍ତି ଜାଣିପାରିବ ନାହିଁ କୁଆଡ଼େ ଯିବ, କିନ୍ତୁ କଞ୍ଜ ବ୍ୟକ୍ତି ଦେଖିପାରିବେ ସେ ଏଇ ରାସ୍ତାଟା ସେ ଜାଣିପାରିବ, ତେଣୁ ଅନ୍ଧ କଞ୍ଜ ଯଦି ମିଶିଯିବେ ତାହେଲେ ସେମାନେ ଆରାମରେ ଚାଲିଯିବେ, କଞ୍ଜ ଚାଲିପାରୁ ନାହିଁ, ଛୋଟା ଅଛି ସେ ଚାଲିପାରୁ ନାହିଁ, ଅନ୍ଧ ବ୍ୟକ୍ତି କଞ୍ଜକୁ ପକେଇବ ଉପରେ ପକେଇ କାନ୍ଧରେ ବସେଇବ ଏବଂ କଞ୍ଜ ତାକୁ ପଟିବ ଚାଲ ସିଧା ଚାଲ ସିଧା ଚାଲ, ଏଇଭଳି ଭାବରେ ଚଲେଇବ, ଆମର ଇସ୍କନ ହେଉଛି ସେଇଭଳି ଭାବରେ ଅନ୍ଧ କଞ୍ଜ ନ୍ୟାୟ, ସବୁ ମିଶିକିରି ପାଶ୍ଚାତ୍ୟ ଜଗତର କ'ଣ ଅପୁଲେନ୍ସ ଐଶ୍ୱର୍ଯ୍ୟ, ଆମର ଯେଉଁ ଜ୍ଞାନ ରହିଛି, ଆମର ଯେଉଁ ଜ୍ଞାନ ରହିଛି ଏ ଜ୍ଞାନ ଜ୍ଞାନାଲୋକ, ତାଙ୍କର ଯେଉଁ ଧନ ସବୁ ରହିଛି, ଧନରେ ସେମାନେ ସବୁ ଇନ୍ଦ୍ରିୟ ତୃପ୍ତିରେ ମଧ୍ୟ ମତ ଯାହା ଉପଗ୍ରହ ଆତ୍ମ ଯେଉଁ କରୁଥିଲେ ସେଇଭଳି ଭାବରେ କରୁଥିଲେ ସେମାନେ, ତେଣୁ ଏଇ ଦୁଇଟା ଜାଗାରେ ମିଶିଗଲା ଇସ୍କନ ଚାରିଆଡ଼େ ୱାଇଡ଼ ସ୍ପ୍ରେଡ଼ ହୋଇଗଲା, କେତେ କ'ଣ ହୋଇଗଲା ଚାରିଆଡ଼େ ଇସ୍କନ, ଏତେ କମ୍ ଦିନ ଭିତରେ କେତେ ତାର ଇଏ ହୋଇଗଲା, କେତେ ତାର ଦୋଷ ଆସିଗଲା, ଅନ୍ଧକଞ୍ଜ ନ୍ୟାୟ ହୋଇଗଲା, ତେଣୁ ଶ୍ରୀମଦାନ୍ଧ ସୁରାତ୍ମ ଯେଉଁ ଦେବତାମାନଙ୍କର ଦେବତା ଇଏ ସୁର କୁବେରଙ୍କର ପୁତ୍ର, କୁବେର କେତେ ଭଗବାନଙ୍କର ଜଣେ ଭକ୍ତ କୁବେର, ସିଏ ତାଙ୍କର ପୁତ୍ର ହେଇକିରି ଏଇଭଳି ଭାବରେ ଅବସ୍ଥା, ତୟୋ ଅନୁଗ୍ରହାର୍ଥାୟମ, ତାଙ୍କୁ ଅନୁଗ୍ରହ କରିବା ପାଇଁ ଚିନ୍ତା କଲେ, ସେ ତାଙ୍କୁ ଚାହିଁଥିଲେ ନେଗ୍ଲେକ୍ଟ କରି ପଳେଇ ଯାଇଥାନ୍ତେ, ନା ତାଙ୍କୁ ଅନୁଗ୍ରହ କରିବେ, ନାରଦ ମୁନି ଭଗବାନଙ୍କର ସେ ଅବତାର, ସେ ଭକ୍ତର ଅବତାର, ତେଣୁ ଇଏ ଅନୁଗ୍ରହ ହେବା ପାଇଁ ଯୋଗ୍ୟ, ଏଭଳି ଅବସ୍ଥାରେ ରହିଛନ୍ତି, ଏତେ ନୀଚ ଅବସ୍ଥାରେ ରହିଛନ୍ତି, ନୀଚକୁ ସେ ଉଦ୍ଧାର କରିବେ, ସାଧୁର ଇଏ ହେଉଛି ଏଇଭଳି ଭାବରେ, ସାଧୁର ତାଙ୍କର ପ୍ରକୃତି ହେଉଛି ଏଇଭଳି ଭାବରେ, ସମସ୍ତଙ୍କୁ ଉଦ୍ଧାର କରିବେ, ତେଣୁ ତୟ ଅନୁଗ୍ରହାର୍ଥାୟ, ତାଙ୍କୁ ଅନୁଗ୍ରହ କରିବା ପାଇଁ କ'ଣ କଲେ ନା ସାପଂ ଦାସ ନିଦମ ଜାଗୁ, ନା ଅଭିଶାପ ଦେଲେ, ଅଭିଶାପ କ୍ରୋଧରେ କିଏ ଦେଲେ ଗୀତ ବୋଲିପାରିବ, ଜଗଉ ଅର୍ଥ ଗୀତ ବୋଲିକିରି କହିଲେ, କହିଲେ ସାପ ଦେଲେ ଗୀତ ବୋଲିକିରି କହିଲେ, ସାପ ମାନେ ସେ ତାଙ୍କର ମଙ୍ଗଳ କରିବା ପାଇଁ, ଯେମିତି ପିତା ପିତାମାତା ତାଙ୍କର ପୁଅ ଶୋଇକି ରହିଛି, ରାତି ହୋଇଗଲାଣି ଶୋଇପଡ଼ି ତାଙ୍କୁ କ୍ଷୀର ଦେବେ, ସେ ଉଠୁନି, ତାକୁ ଚୁମୁଡ଼ି ଦେବେ, ଚୁମୁଡ଼ି ଦେଲେ ସେ ଉଠିବ, ଆମର ମନେ ଅଛି ମୁଁ ଯେତେବେଳେ ଭୁବନେଶ୍ୱରରେ ଆମର ଥିଲାବେଳେ ଆମେ ସେ ରହୁଥିଲୁ କେଉଁଠି ସେଠି ସେପଟେ ସେ ଯେଉଁ କ'ଣ ସେ ଓଇଓଟି ପାଖରେ ସେଠି ରହୁଥିଲୁ, ସେଠି ଆସିଲେ ଆମେ ଗୋଟେ ଘର କିଣିଥିଲୁ ଏଠି ସେ ଚନ୍ଦ୍ରଶେଖରପୁରରେ, ସେ ଘର ଦେଖିବା ପାଇଁ ଆସିଲି ସ୍କୁଟର୍ରେ ଆସିଲେ, ପାଞ୍ଚ ଜଣ ଛୋଟ ପିଲା ତିନି ଜଣ ଆମେ ଦୁଇ ଜଣ ଏମିତି ଆସୁଛୁ, ଆଉ ସାନ ପୁଅ ମୁଁ ଆଗରେ ଆଗରେ ଠିଆ ହେଇଛି, ଆଉ ସେ ଖାଲି ଭିଡ଼ଉଛି ସ୍କୁଟର ଚଲେଇଲା, ଆମକୁ ଅସୁବିଧା ହେଉଛି, କେତେବେଳେ ପଡ଼ିଯିବ କ'ଣ, ମୁଁ ତାକୁ ଖାଲି ଚୁମୁଡ଼ି ଦେଉଥାଏ, ଚୁମୁଡ଼ି ଦେଉଥାଏ, କ'ଣ ରାଗରେ ଚୁମୁଡ଼ି ଥାଏ, ତା ନିଦଟା ଭାଙ୍ଗିବ, ସେଇଥିପାଇଁ କରୁଛି, ପିତାମାତା ସେଇଭଳି ଭାବରେ କରୁଣାମୟ, ଏ ଗୁରୁ ମଧ୍ୟ ସେଇଭଳି ଭାବରେ କରୁଣାମୟ, ତେଣୁ ଅନୁଗ୍ରହାର୍ଥାୟ, ତାଙ୍କୁ ଅନୁଗ୍ରହ କରିବା ପାଇଁ କ'ଣ କଲେ, ସାପଂ ଦାସ ଇଦମ ଜଗ, ଅଭିଶାପ ଦେଲେ, ତାଙ୍କର ମଙ୍ଗଳ ପାଇଁ ଦେଲେ ଅଭିଶାପ, ଏଇଟା ତାଙ୍କର କାହିଁକି ମଦମତ୍ତ ଅବସ୍ଥାରେ ତାଙ୍କୁ ଯଦି ଦେବେ କ'ଣ, ଯେଉଁ ଭଗବାନଙ୍କ ଟିଚିଂର ବିଭିନ୍ନ ଷ୍ଟାଇଲ ରହିଛି, କେମିତି କଥା ପ୍ରଚାର କରାଯିବ ତ ବିଭିନ୍ନ ଷ୍ଟାଇଲ ଅଛି, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ଜାଣନ୍ତି କିଭଳି ପ୍ରଚାର କରାଯିବ, ପ୍ରଭୁପାଦ ମହାରାଜ ଯଦି ଟ୍ରାଡ଼ିସନାଲ୍ ପଲିସି ଧରିଥାନ୍ତେ ସେ ପ୍ରଚାର କରିପାରିଥାନ୍ତେ। ସେ ଯେଉଁ ସ୍ଥାନ କାଳ ପାତ୍ର ଦେଖି କେମିତି କଥା କହିବାକୁ ପଡ଼ିବ ପ୍ରଚାର, ଇଏ ଯୋଗ୍ୟ ସେମାନେ ଭଗବାନଙ୍କୁ ଶକ୍ତିପ୍ରାପ୍ତ ହୋଇଛନ୍ତି, କିଭଳି ଭାବେ ପ୍ରଚାର କରିବାକୁ ପଡ଼ିବ ସେମାନେ ଜାଣନ୍ତି। ତେଣୁ ନାରଦମୁନି ଭଗବାନ କଥା ପ୍ରଚାର ତାକୁ ଭକ୍ତ କରେଇବେ କିଭଳି ଭାବରେ, ନା ଏଇଭଳି ଭାବରେ ଯଦି ତାଙ୍କୁ ଉପଦେଶ ଦେବେ ସେ ଶୁଣିବେ ନାହିଁ, ମନ୍ଦଭକ୍ତ ଅବସ୍ଥାରେ ରହିଛନ୍ତି। ତେଣୁ ଅଭିଶାପ ଦିଆଗଲା, ଅନ୍ୟ କୌଣସି ଉପାୟ ନାହିଁ, ମେଡ଼ିସିନ୍ ଦେବେ ନା ଡାକ୍ତର, ସିଏ କାହାକୁ କେଉଁ ରୋଗ ହଉ କିଭଳି ଭାବରେ ଔଷଧ ଦିଆଯିବ ତାହା ସବୁ ରହିଛି, ଇଏ ସାଧୁ ବୈଦ୍ୟ। ତେଣୁ ଆକୁ କେମିତି ରୋଗ ଭଲ କରାଯିବ, ତେଣୁ ଅଭିଶାପ ଦିଆଯିବ ଆକୁ। ଆକୁ ଯଦି କୁହାଯିବ କ'ଣ ଆମେ ଯେମିତି କଥା କହୁଛେ ସେଭଳି କଥା କହିଲେ ସେ ଶୁଣିବେ, ତେଣୁ ଅଭିଶାପ ଦେଲେ ସେଇଟା ତା ଠିକ୍ କାମ କରିବ, ଡୋଜ୍ଟା କାମ କରିବ ସାଧୁ ବୈଦ୍ୟ। ତେଣୁ ସାପ ଦାସ ଇଦମ ଯୋଗୁଁ ତାଙ୍କର କୌଣସି କ୍ରୋଧ ନାହିଁ, ଅଭିଶାପ ଦେଲେ ମଧ୍ୟ ତାଙ୍କର କ୍ରୋଧ ନାହିଁ। ଗୀତ ବୋଲିକିରି କହୁଛନ୍ତି ମାନେ ତାଙ୍କର ମଙ୍ଗଳ ପାଇଁ କହୁଛନ୍ତି, ଯେମିତି ପିତାମାତା ପୁତ୍ର ମଙ୍ଗଳ ପାଇଁ ସବୁ କରନ୍ତି ବ୍ୟବସ୍ଥା, ସେଭଳି ଭାବରେ ଦେଉଛନ୍ତି। ନାରଦ ମୁନି କହିବେ ତାଙ୍କର ଚିକିତ୍ସା, ଆସନ୍ତାକାଲି କଥାରେ ଶୁଣିବା ଆମେ, ଚିକିତ୍ସା କରିବେ ସେ ନାରଦ ମୁନି କେମିତି ଏ ପ୍ରିଚିଂ ଷ୍ଟାଇଲ୍, କେଉଁ ସମୟରେ କେଉଁ ଭାବରେ କଥା କୁହାଯିବ ତା'ର ରହିଛି ଉପାୟ ରହିଛି, ନାରଦ ମୁନି ସେଇଟା ଦେଖାଉଛନ୍ତି। ଆମେ ସେ ନାରଦ ମୁନିକୁ ସମ୍ପ୍ରଦାୟରେ ଆସିଛେ, ଆମେ ସେ ଆମେ ସାଧାରଣ ଛୋଟିଆ ଇଏ ନୁହଁ, ଆମର କୃପା ରହିଛି, ପରମ୍ପରା ବ୍ରହ୍ମାଣ୍ଡରୁ ଆସୁଛି କୃପା, ଛୋଟିଆ ଭଗବାନଠାରୁ ସ୍ୱୟଂ ଆସୁଛି କୃପା। ଭଗବାନ ଦେଲେ ବ୍ରହ୍ମାଙ୍କୁ, ବ୍ରହ୍ମା ନାରଦ, ନାରଦ ବ୍ୟାସଦେବ, ବ୍ୟାସଦେବ ସୁଖଦେବ, ସୁଖଦେବ ସୁତଦେବ, ସୁତ ଗୋସ୍ୱାମୀ, ଏହିଭଳି ଭାବରେ ପରମ୍ପରାରେ ପରମ୍ପରାରେ ଆସି ମହାପ୍ରଭୁ ଆସିଲେ କମ୍ ଛୋଟିଆ ପରମ୍ପରା ଇଏ, ଭଗବାନଠାରୁ କଥା ଆସୁଛି ପରମ୍ପରାରେ ଯଦି ଆମେ ଯୋଗ ଦେଇଦେବା ତାହେଲେ ଆମେ ମଧ୍ୟ ସେଇଭଳି ଭାବରେ ସେ ପ୍ରାପ୍ତ ହୋଇଯିବା। ଏବଂ ପରମ୍ପରା ପ୍ରାପ୍ତମ ଏବଂ ରାଜସ୍ୱ ବିଧୁ, ପରମ୍ପରାରେ ଯେ ଜ୍ଞାନ ଆସୁଛି, ଏ ପରମ୍ପରା ବହିର୍ଭୂତ କଥା ଆମେ କହୁନାହୁଁ, ପରମ୍ପରାରେ ଜ୍ଞାନ ଆସୁଛି, ଭଗବାନଠାରୁ କୃପା ମିଳିଛି, ତୁମେ କୁହ ଭଗବାନ କଥା ପ୍ରଚାର କର, ଏଇସବୁ ଆଶୀର୍ବାଦ ସବୁ ରହିଛି, କୃପା ରହିଛି। ତେଣୁ ଏଇଭଳି ଭାବରେ ଆଜି ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ପ୍ରଚାର କଲେ, ତେଣୁ ନାରଦ ମୁନି ଚିକିତ୍ସା କରିବେ, ଏଇ ଦୁଇଜଣଙ୍କୁ ଚିକିତ୍ସା କରିବେ। ଆସନ୍ତାକାଲି ଆମେ କଥାକୁ ଆରମ୍ଭ କରିବା, 8 ଶ୍ଳୋକ ରହିଛି, ଆଜି 7 ଶ୍ଳୋକ ଆମେ ବର୍ଣ୍ଣନା କଲେ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି ଭାଇ ଗୋପମାନନ୍ଦେ।